ପ୍ରଥମ ବଂଶାବଳୀ ଅଧ୍ୟାୟ ଉଣେଇଶ ଏଥିଉତ୍ତାରେ ଅମନ ସନ୍ତାନଗଣର ରାଜା ନାହସ ମରନ୍ତେ ତାହାର ପୁତ୍ର ତାହାର ପଦରେ ରାଜା ହେଲା। ତହିଁରେ ଦାଉଦ କହିଲେ, ମୁଁ ନାହସର ପୁତ୍ର ହାନୁନ୍ ପ୍ରତି ଦୟା ପ୍ରକାଶ କରିବି, କାରଣ ତାହାର ପିତା ମୋ ପ୍ରତି ଦୟା ପ୍ରକାଶ କରିଥିଲା। ତେଣୁ ଦାଉଦ ତାହାକୁ ପିତୃଶୋକରୁ ସାନ୍ତ୍ୱନା କରିବା ନିମନ୍ତେ ଦୂତମାନଙ୍କୁ ପଠାଇଲେ। ତେଣୁ ଦାଉଦଙ୍କର ଦାସମାନେ ହାନୁନ୍କୁ ସାନ୍ତ୍ୱନା କରିବା ନିମନ୍ତେ ଅମନ ସନ୍ତାନଗଣର ଦେଶରେ ତାହା ନିକଟରେ ଉପସ୍ଥିତ ହେଲେ। ମାତ୍ର ଅମନ ସନ୍ତାନଗଣର ଅଧିପତିମାନେ ହାନୁନ୍ଙ୍କୁ କହିଲେ, ଦାଉଦ ଆପଣଙ୍କ ନିକଟକୁ ସାନ୍ତ୍ୱନାକାରୀମାନଙ୍କୁ ପଠାଇଅଛି ବୋଲି ସେ ଯେ ଆପଣଙ୍କ ପିତାର ସମ୍ଭ୍ରମ କରୁଅଛି, ଏହା କ'ଣ ଆପଣ ବିଚାର କରନ୍ତି? ତାହାର ଦାସମାନେ କ'ଣ ଦେଶ ଅନୁସନ୍ଧାନ କରିବାକୁ ଓ ନାଶ କରିବାକୁ ଓ ତହିଁରେ ଭ୍ରମଣ କରିବାକୁ ଆପଣଙ୍କ କତିକି ଆସିନାହାନ୍ତି? ତହିଁରେ ହାନୁନ୍ ଦାଉଦଙ୍କର ଦାସମାନଙ୍କୁ ଧରି ସେମାନଙ୍କୁ କ୍ଷୋର କଲା ଓ ସେମାନଙ୍କ ପିଚାପାଖ ବସ୍ତ୍ର ମଝିରୁ କାଟି ପକାଇ ସେମାନଙ୍କୁ ବିଦାୟ କରିଦେଲା। ଏଥିରେ ସେହି ଲୋକମାନଙ୍କ ପ୍ରତି ଯେ ପ୍ରକାର ବ୍ୟବହାର କରାଗଲା ତାହା କେହି ଯାଇ ଦାଉଦଙ୍କୁ ଜଣାନ୍ତେ ସେ ସେମାନଙ୍କୁ ଭେଟିବା ପାଇଁ ଲୋକ ପଠାଇଲେ, କାରଣ ସେମାନେ ଅତିଶୟ ଲଜ୍ଜିତ ଥିଲେ। ପୁଣି ରାଜା କହିଲେ, ତୁମମାନଙ୍କ ଦାଢ଼ି ବଢ଼ିବା ପର୍ଯ୍ୟନ୍ତ ଜିରିହରେ ଥାଅ, ତହିଁ ଉତ୍ତରେ ଫେରିଆସ। ଏଥିରେ ଅମନ ସନ୍ତାନଗଣ ଆପଣମାନଙ୍କୁ ଦାଉଦଙ୍କ ସମ୍ମୁଖରେ ଦୁର୍ଗନ୍ଧ ସ୍ୱରୂପ କରିଥିବାର ଦେଖନ୍ତେ ହାନୁନ୍ ଓ ଅମନ ସନ୍ତାନଗଣ ମିସପଟେମିଆ ଓ ଅରାମ ମାଖା ଓ ସୋବାରୁ ରଥ ଓ ଅଶ୍ୱାରୋହୀମାନଙ୍କୁ ବେତନ ଦେଇ ଆଣିବା ପାଇଁ 1,000 ତାଳନ୍ତ ରୂପା ପଠାଇଲେ। ତେଣୁ ଲୋକମାନେ 32,000 ରଥ ଓ ମାଖାର ରାଜାକୁ ଓ ତାହାର ଲୋକମାନଙ୍କୁ ବେତନ ଦେଇ ଆଣିଲେ। ଏମାନେ ଆସି ମେଦବା ସମ୍ମୁଖରେ ଛାଉଣି ସ୍ଥାପନ କଲେ। ପୁଣି ଅମନ ସନ୍ତାନଗଣ ଆପଣା ଆପଣା ନଗରରୁ ଏକତ୍ରିତ ହୋଇ ଯୁଦ୍ଧ କରିବାକୁ ଆସିଲେ। ଆଉ ଦାଉଦ ଏହା ଶୁଣି ଜୋଆବ୍କୁ ଓ ବୀର ସୈନ୍ୟ ସମସ୍ତଙ୍କୁ ପଠାଇଲେ। ତହିଁରେ ଅମନ ସନ୍ତାନଗଣ ବାହାର ହୋଇ ଆସି ନଗରଦ୍ୱାର ନିକଟରେ ଯୁଦ୍ଧ ସାଜିଲେ, ଆଉ ଯେଉଁ ରାଜାମାନେ ଆସିଥିଲେ ସେମାନେ କ୍ଷେତ୍ରରେ ଅଲଗା ରହିଲେ। ଏହି ରୂପେ ଜୋଆବ୍ ଆପଣା ବିରୁଦ୍ଧରେ ଆଗେ ଓ ପଛେ ଯୁଦ୍ଧ ସଜ୍ଜିତ ହେବାର ଦେଖି ଇସ୍ରାଏଲ୍ର ସମୁଦାୟ ବଛା ଲୋକ ମଧ୍ୟରୁ ଲୋକ ବାଛି ଅରାମୀୟମାନଙ୍କ ବିରୁଦ୍ଧରେ ସୈନ୍ୟ ସଜାଇଲା, ଆଉ ସେ ଅବଶିଷ୍ଟ ଲୋକମାନଙ୍କୁ ଆପଣା ଭ୍ରାତା ଅବିଶୟ ହସ୍ତରେ ସମର୍ପଣ କଲା। ତେଣୁ ସେମାନେ ଅମନ ସନ୍ତାନଗଣ ବିରୁଦ୍ଧରେ ଆପଣମାନଙ୍କୁ ଯୁଦ୍ଧାର୍ଥେ ସଜାଇଲେ। ପୁଣି ସେ କହିଲା, ଯେବେ ଅରାମୀୟମାନେ ମୋତେ ବଳିବେ ତେବେ ତୁମ୍ଭେ ମୋର ସାହାଯ୍ୟ କରିବ, ମାତ୍ର ଯେବେ ଅମନ ସନ୍ତାନମାନେ ତୁମ୍ଭକୁ ବଳିବେ ତେବେ ମୁଁ ତୁମ୍ଭର ସାହାଯ୍ୟ କରିବି। ବଳବାନ ହୁଅ, ଆମ୍ଭେମାନେ ଆପଣା ଲୋକମାନଙ୍କ ନିମନ୍ତେ ଓ ଆମ୍ଭମାନଙ୍କ ପରମେଶ୍ୱରଙ୍କ ନଗର ସମୂହ ନିମନ୍ତେ ଆପଣମାନଙ୍କୁ ବଳବାନ କରୁ। ତହିଁରେ ସଦାପ୍ରଭୁଙ୍କ ଦୃଷ୍ଟିରେ ଯାହା ଭଲ ସେ ତାହା କରନ୍ତୁ। ତହିଁରେ ଜୋଆବ୍ ଓ ତାହାର ସଙ୍ଗୀ ଲୋକମାନେ ଯୁଦ୍ଧ କରିବା ପାଇଁ ଅରାମୀୟମାନଙ୍କ ସମ୍ମୁଖରେ ଉପସ୍ଥିତ ହୁଅନ୍ତେ ସେମାନେ ତାହା ସମ୍ମୁଖରୁ ପଳାଇଲେ। ଏଥିରେ ଅରାମୀୟମାନଙ୍କୁ ପଳାଇବାର ଦେଖି ଅମନ ସନ୍ତାନଗଣ ମଧ୍ୟ ତାହାର ଭ୍ରାତା ଅବିଶୟ ସମ୍ମୁଖରୁ ପଳାଇ ନଗରରେ ପ୍ରବେଶ କଲେ। ତେଣୁ ଜୋଆବ୍ ଜିରୁସାଲମକୁ ଆସିଲା। ଏଉତାରେ ଅରାମୀୟମାନେ ଇସ୍ରାଏଲ୍ ସମ୍ମୁଖରେ ଆପଣମାନଙ୍କୁ ପରାସ୍ତ ଦେଖି ଦୂତ ପଠାଇ ନଦୀ ସେପାରିସ୍ଥ ଅରାମୀୟମାନଙ୍କୁ ବାହାର କରି ଆଣିଲେ। ହଦ୍ରେସରର ସେନାପତି ସୋଫକ୍ ସେମାନଙ୍କର ଅଗ୍ରଣୀ ଥିଲା। ତେଣୁ ଦାଉଦ ଏହା ଜ୍ଞାତ କରାଯାଆନ୍ତେ ସେ ସମୁଦାୟ ଇସ୍ରାଏଲ୍କୁ ଏକତ୍ର କରି ଜର୍ଦ୍ଦନ ପାର ହେଲେ, ଆଉ ସେମାନଙ୍କ ନିକଟରେ ଉପସ୍ଥିତ ହୋଇ ସେମାନଙ୍କ ବିରୁଦ୍ଧରେ ଯୁଦ୍ଧ ସଜାଇଲେ। ତହିଁରେ ଦାଉଦ ଅରାମୀୟମାନଙ୍କ ବିରୁଦ୍ଧରେ ଯୁଦ୍ଧ ସଜାନ୍ତେ ସେମାନେ ତାଙ୍କ ସଙ୍ଗେ ଯୁଦ୍ଧ କଲେ, ମାତ୍ର ଅରାମୀୟମାନେ ଇସ୍ରାଏଲ୍ ସମ୍ମୁଖରୁ ପଳାଇଲେ। ପୁଣି ଦାଉଦ ଅରାମୀୟମାନଙ୍କର 7,000 ରଥାରୂଢ଼ ଓ 40,000 ପଦାତିକ ସୈନ୍ୟ ବଧ କଲେ ଓ ସେନାପତି ସୋଫକ୍କୁ ବଧ କଲେ। ଆଉ ହଦ୍ରେସରର ଦାସମାନେ ଇସ୍ରାଏଲ୍ ସମ୍ମୁଖରେ ଆପଣମାନଙ୍କୁ ପରାସ୍ତ ଦେଖି ଦାଉଦଙ୍କ ସଙ୍ଗେ ସନ୍ଧି କରି ତାଙ୍କର ଦାସ ହେଲେ। ପୁଣି ଅରାମୀୟମାନେ ଅମନ ସନ୍ତାନଗଣର ସାହାଯ୍ୟ କରିବାକୁ ଆଉ ସମ୍ମତ ହେଲେ ନାହିଁ।